श्रीमद्भागवत चतुर्थ स्कंध पंचम अध्याय। कहे मैत्रेय मुनि वर सानंदे सुन हे विदुर। मैत्रेय उवाच नारद वाक्य अवधाने रुद्र उठिले कोप मने दक्षर यज्ञनाश अर्थे कोपवशीला रुद्र चित्ते रुद्र वदने कोप देखि विबुधे गगन उपेक्षि कंपिले रुद्र कोप शुणि महाप्रलय प्राय मणि दन्ते कामोडि ओष्ठ पाटी प्रचंड कराल भ्रुकुटी जटा कला पे अग्नि जले देखि कंपिले दिग पाले से एक जटा उपाडीण भूमि रे कले निक्षेपण से जटा भूमि रे पड़िला तहिरु पुरुषे जन्मिला ताहार नाम वीरभद्र प्रलय काले जेन्हे रुद्र सहस्र बाहु मेघ वर्ण अनल प्राय कनयन कोटिए सूर्य तेज जेन्हे देखि पड़ान्ति सर्वजने कराल दृष्ट सोहे तुंडे अग्नि ज्वलई शिखा खंडे नाना आयुध सोहे करे मुंड मालाए लंबे उरे रुद्रंकु चाही कर जोड़ी बोलई अधर कामुड़ी कह तू कि करी मुही रुद्र बोलती ताकु चाही तुहु अगणंक ईश्वर एवे तू मोर बोल कर दक्षर प्राण यज्ञ संगे विनाश कर रण रंगे तुमोर अंश आत्मा रूपी सहस्र भुज शून्य व्यापी दक्षर यज्ञ नाश कर ताहार प्राण बेगे हर एमंत रुद्र आज्ञा पाई कोपे कंपई तार देही जड़ई अति कोपा नले नमिला रुद्र पाद तले स्वभावे रुद्र आत्मा से ही तार महिमा के बा कही हरि हरि बोला। चलिला रुद्र गण घेनी सबदे कंपाई मेदिनी गर्जई भैरव नादे बेगे धामई द्रुत पदे सुळ बुलाई दक्ष करे नुपुर बाजई पयरे धामई पवन हूँ बेगे वीर उत्तर दिग भागे सकल पारिषद गणे नाना आयुध तीक्ष्ण बाणे अति प्रचंड कोप भरी धाइले घोर नाद करी सबदे दश दिग पुरे धूली उड़ई पाद भरे विप्रजे थिले यज्ञशाले धूली देखिले अंतराले उत्तर दिगे रेणु देखी उठिले यज्ञ कु उपेक्षी उत्तर दिग कु अनाई बोलती एकु आरे चाही देख दिवसे घोर तम दिग न दिशे बात भ्रम एमंते देव विप्र नारी देखती हस्ते हस्त धरी बोलती एकी तम घोर दिशई अति भयंकर प्रचंड नव हे पवन तमे अच्छा दिला गगन प्राचीन बहिर् दंडधारी जेणु अछई प्राण धरी तांक प्रसादे दस्यु नाही उत्पात हेला किस पाई गुरु चरण धूलि नोहे एकितिमीर काहु होए आज कि प्रलय होइब बामकी होइला दईब प्रसूति आदि बामा जेते उठी चाहन्ति दुख चीते सर्वदुखित मना होई प्रचंड वात कु अनाई निश्चय से ही पाप फल ସତୀର ଅପମାନ ମୂଳ ଏମନ୍ତ ଶୁଣି ବ୍ୟାସ ସୁତ ଅଦ୍ଭୁତ ରୁଦ୍ରର ଚରିତ ଯେ ରୁଦ୍ର ପ୍ରଳୟ କାଳରେ ତୀକ୍ଷ୍ଣ ତ୍ରିଶୂଳ ଧରି କରେ ନୃତ୍ୟ କରନ୍ତି ଅତି ବେଗେ ଦେଖି ପଳାନ୍ତି ଦିଗନାଗେ ସହସ୍ର ଭୁଜ ଉର୍ଦ୍ଧେ କରି ନଟର ପ୍ରାୟ ବେଶ ଧରି ଚଣ୍ଡାଟ ହାସ ସୋହେ ତୁଣ୍ଡେ ତେଜେ ନକ୍ଷତ୍ର ଗଣ ଖଣ୍ଡେ ହରିହରି ବୋଲ ଅସହ୍ୟ ତେଜ ଯୋଗ ବଳ ଦିଶଇ ଭ୍ରୁକୁଟି କୁଟିଳ କରାଳ ଦ୍ରଷ୍ଟ ସୋହେ ତୁଣ୍ଡେ ତେଜେ ନକ୍ଷତ୍ର ଗଣ ଖଣ୍ଡେ ତାରେ ଦୋରେ ହା କରି କେହି ବିଧାତା ହେଲେ ରକ୍ଷା ନାହିଁ ଦକ୍ଷକୁ ଚାହିଁ ସଭାଜନେ ବୋଲନ୍ତି ଅତି ଦୁଃଖ ମନେ ଦେଖ ଏହାର କର୍ମ ଫଳେ ଆଜତ ନସିଲୁ ସକଳେ ଘୋର ଉତ୍ପାତ ଦୁଃଖ ମନେ ଭୟେଲୁ ଚିଲେ ସର୍ବଜନେ କେ କହୁ ଜନଙ୍କ ବିକଳ ତକ୍ଷଣେ ମିଳି ରୁଦ୍ର ବଳ ନାନା ଆୟୁଧ ଧରି କରେ ବେଗେ ବେଢ଼ିଲେ ଯଜ୍ଞ ଘରେ ପିତ ପିଙ୍ଗଳ ଦିଶେ ବର୍ଣ୍ଣ କେହି ବା ମକର ଆନନ ଶବଦେ ଗଗନ ଉଛୁଳେ ବେଗେ ପଶିଲେ ଯଜ୍ଞଶାଳେ କେହୁ ଭାଙ୍ଗନ୍ତି ଯଜ୍ଞ ବାସ କେ ପତ୍ନୀ ଶାଳା କରେ ନାଶ କେ ପାକ ଶାଳେ ପ୍ରବେଶନ୍ତି କେ ଯଜ୍ଞ ପାତ୍ରକୁ ଭାଙ୍ଗନ୍ତି କେ ଯଜ୍ଞ କୁଣ୍ଡରେ ମିଳନ୍ତି ମୂତ୍ର ପୁରୀଷ ଉତ୍ସର୍ଗନ୍ତି କେ ଭୟଙ୍କର ନାଦ କଲେ ଯଜ୍ଞ ମେଖଳା ବେଦି ତୁଲେ ଭାଙ୍ଗିଲେ ଅତି କୋପ ଭରେ ଶୂଳ ବୁଲାଇ ଦକ୍ଷ କରେ କେ ଧାଏ ମୁନିଙ୍କ ଉପରେ ତର୍ଜନ୍ତି ଅତି କୋପ ଭରେ ସ୍ତ୍ରୀଗଣଙ୍କ ମଧ୍ୟ ପଶି ରାହୁ ଯେ ସନେ ଗ୍ରାସେ ଶଶି ଦେବେ ପଳାନ୍ତି ତାହା ଦେଖି ଯଜ୍ଞର ଭାଗକୁ ଉପେକ୍ଷି ତାହାଙ୍କୁ ରୁଦ୍ର ଗଣେ ଦେଖି ଧାଇଁଲେ ଦୟାକୁ ଉପେକ୍ଷି ଭୃଗୁକୁ ମଣିମାନ ବାନ୍ଧେ ତା ଦେଖି ପ୍ରଜାପତି କାନ୍ଦେ ଦକ୍ଷକୁ ବୀରଭଦ୍ର ଧରି ପଶୁର ପ୍ରାୟ ବନ୍ଦୀ କରି ଚଣ୍ଡିଶ ପୂଷଣକୁ ଧରେ ଭଗକୁ ଧରେ ନନ୍ଦୀଶ୍ୱରେ ଯଜ୍ଞେ ଦେବତା ଯେତେ ଥିଲେ ଋତିଜ ଋଷି ବିପ୍ର ତୁଲେ ରୁଦ୍ରଗଣଙ୍କ ତେଜ ଦେଖି ଭାଜିଲେ ଯଜ୍ଞକୁ ଉପେକ୍ଷି ଭୃଗୁ ଯେ ଯଜ୍ଞେ ହୋମକାରୀ ଘୃତ କ୍ଷେପନ୍ତି ଶ୍ରୁବ ଧରି ତାହାଙ୍କ କେଶ ବାମ ହସ୍ତେ ରୋଷେ ସେ ଧଇଲେ ତୁରିତେ ତାହାଙ୍କ ଦାଢ଼ି ଦକ୍ଷ କରେ ପୁଣି ଉପାଡ଼ି କୋପ ଭରେ ସଭାରେ ପଦ୍ମଜୋନି ବଳା ଯେ ଦାଢ଼ି ହଲାଇ ହସିଲା ଉପାଡ଼ି ଭୃଗୁ ଲମ୍ବ ଦାଢ଼ି ଭଗକୁ ରୋଷେ ତଳେ ଯୋଡ଼ି ଚକ୍ଷୁ ଉପାଡ଼ି ନଖ ଅଗ୍ରେ ପୂର୍ବର ସାପ ବୈ ଭୋଗେ ରୁଦ୍ରଙ୍କୁ ସାପ ଦେବା ବେଳେ ଯେଉଁ ଚକ୍ଷୁରେ ଠାରିଥିଲେ ଦକ୍ଷର ଶିବ ନିନ୍ଦା କାଳେ ଅପମାନିତ କୋପା ନଳେ ଦନ୍ତ ଦେଖାଇ ପୁଷା ହସେ ସେ କଥା ସ୍ମରି ମହାରୋଷେ ମୁଷ୍ଟି ପ୍ରହାରୀ ବାମ କରେ ଦନ୍ତ ଝାଡ଼ିଲେ ରୋଷ ଭରେ କଳିଙ୍ଗ ଦେଶ ରାଜା ରଦ ଜେହ୍ନେ ଭାଙ୍ଗିଲେ ବଳଭଦ୍ର ଦକ୍ଷର ହୃଦେ କର ତାଡ଼ି ରୁଦ୍ର ଯେ ଅଧର କାମୁଡ଼ି ଭୂମିରେ ପାଡ଼ିଲେ ଉସ୍ତାନେ ତୀକ୍ଷ୍ଣ ଖଡ଼ଗେ ମୁଣ୍ଡ ହାଣେ ଅକ୍ଷୟ ତାହାର ଶରୀର ଦେଖି ବିସ୍ମିତ ଶୂଳଧର ଅବଧ୍ୟ ଦେଖି ତାର ଗତି ବିସ୍ମୟେ ଭାଳି ପଶୁପତି ତୀକ୍ଷ୍ଣ ଖଡ଼ଗେ ଛେଦି ଶିର ସେ ବୀର ହୋଇଲା ବାହାର ଶିର ପଡ଼ିଲା ଅଗ୍ନିକୁଣ୍ଡେ ରହିଲା ମାତ୍ର ମୃତ୍ୟୁ ପିଣ୍ଡେ পিসাচ গণ ঘেনি সঙ্গে নাচিলে বীর ভদ্র রঙ্গে দক্ষ সম্পদ নাশ করি দক্ষিণ ভুজে শূল ধরি সে বীর হইলে বাহার দেখি কম্পিলে সুর নর সে রুদ্র চরণ পঙ্কজে ব্রাহ্মণ জগন্নাথ ভজে ভাবে সে রুদ্র চরণ পঙ্কজে ভাবে ব্রাহ্মণ জগন্নাথ ভজে হরিহরি বল ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং চতুর্থ স্কন্ধে দক্ষ যজ্ঞ বিধ্বংসো নাম পঞ্চম অধ্যায়। হরিহরি বল।